ଚିତ୍ର ଚଉଦ ଯୀଶୁ ଆମର ଗୁରୁ ଯେତେବେଳେ ଯୀଶୁକେ ବାର ବର୍ଷ ସେତେବେଳେ ସେ ଇସ୍ରାଏଲର ଗୁରୁ ଆର୍ ନେତା ମାନକେ ପର୍ସନ୍ ପଚାରିଲେ ଆର୍ ମହାପ୍ରଭୁର କଥା ମାନେ କହିଗଲେ। ଯୀଶୁର ଜ୍ଞାନକେ ଶୁଣିକରି ସେମାନେ ଟାଟକା ହେଇଗଲେ। ତିରିଶ ବରଷ ନେ ପ୍ରଭୁ ଯୀଶୁ ମହାପ୍ରଭୁର କଥା ମାନେ ଲୋକମାନଙ୍କେ ଶିଖାଇଲେ। କେତେକ ଲୋକ ତାଙ୍କର ଶିକ୍ଷାକେ ବିଶ୍ୱାସ କଲେ ଆର୍ ତାଙ୍କେ ମାନିଲେ, ଆର୍ କେତେକ ଲୋକ ବିଶ୍ୱାସ ନାଇଁ କରି ଯୀଶୁକେ ଛେକି ହେଲେ। ମହାପ୍ରଭୁ ଚାହେଁସନ୍ ଯେ ଆମେ ଯୀଶୁକେ ବିଶ୍ୱାସ କର୍ମୁ ଆର୍ ତାଙ୍କର ପଛେ ଯିମୁ।